ଜିରିମିଅଙ୍କ ପୁସ୍ତକ ଅଧ୍ୟାୟ ଅଠତିରିଶ ପଙ୍କ ପୂର୍ଣ୍ଣ କୂପରେ ଜିରିମିଅ ଏଥି ଉତ୍ତାରେ ମତନର ପୁତ୍ର ସଫଟିଅ, ପଶୁର ପୁତ୍ର ଗଦଲିଅ, ସେଲିମିଅର ପୁତ୍ର ଜିହଖଲ ଓ ମଲକିଅର ପୁତ୍ର ପଶୁର ସମସ୍ତ ଲୋକଙ୍କ ନିକଟରେ ଜିରିମିଅଙ୍କ କଥିତ ଏହି ବାକ୍ୟ ଶୁଣିଲେ, ଯଥା ସଦାପ୍ରଭୁ ଏହି କଥା କହନ୍ତି, ଯେ କେହି ଏହି ନଗରରେ ରହିବ ସେ ଖଡ଼ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ, ମାତ୍ର ଯେ କେହି ବାହାର ହୋଇ କଲଦୀୟମାନଙ୍କ ନିକଟକୁ ଯିବ ସେ ବଞ୍ଚିବ, ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟତୁଲ୍ୟ ହେବ ଓ ସେ ବଞ୍ଚିବ। ସଦାପ୍ରଭୁ ଏହି କଥା କହନ୍ତି, ଏହି ନଗର ବାବିଲ ରାଜାର ସୈନ୍ୟ ହସ୍ତରେ ନିଶ୍ଚୟ ସମର୍ପିତ ହେବ ଓ ସେ ତାହା ହସ୍ତଗତ କରିବ। ତହିଁରେ ଅଧିପତିମାନେ ରାଜାକୁ କହିଲେ, ଆମ୍ଭେମାନେ ବିନୟ କରୁଅଛୁ, ଏହି ଲୋକର ପ୍ରାଣଦଣ୍ଡର ଆଜ୍ଞା ହେଉ, କାରଣ ସେ ଏହି ପ୍ରକାର କଥା କହି ଏହି ନଗରରେ ଥିବା ଅବଶିଷ୍ଟ ଯୋଦ୍ଧାମାନଙ୍କ ହସ୍ତ ଓ ସକଳ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି। ପୁଣି ଏ ବ୍ୟକ୍ତି ଏହି ଲୋକମାନଙ୍କର ମଙ୍ଗଳ ନୁହେଁ, କେବଳ ଅମଙ୍ଗଳର ଚେଷ୍ଟା କରୁଅଛି। ଏଥିରେ ସିଦ୍ଦିକୀୟ ରାଜା କହିଲା, ଦେଖ, ସେ ତୁମ୍ଭମାନଙ୍କ ହସ୍ତରେ ଅଛି, କାରଣ ରାଜା ତୁମ୍ଭମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ଲୋକ ନୁହନ୍ତି। ତହିଁରେ ସେମାନେ ଜିରିମିଅଙ୍କୁ ଧରି ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲକୀୟ ରାଜପୁତ୍ରର କୂପରେ ପକାଇଦେଲେ, ଅର୍ଥାତ୍ ସେମାନେ ରଜ୍ଜୁ ଦ୍ୱାରା ଜିରିମିଅଙ୍କୁ ଓହ୍ଲାଇଦେଲେ। ପୁଣି ସେହି କୂପରେ ଜଳ ନଥିଲା, କେବଳ ପଙ୍କ ଥିଲା, ଆଉ ଜିରିମିଅ ସେହି ପଙ୍କରେ ମଗ୍ନପ୍ରାୟ ହେଲେ। ଏଥିମଧ୍ୟରେ ସେମାନେ ଜିରିମିଅଙ୍କୁ କୂପରେ ପକାଇ ଦେଇଅଛନ୍ତି ବୋଲି ରାଜା ଗୃହସ୍ଥିତ ଏବଦ୍ମେଲକ ନାମକ ଜଣେ କୁଶୀୟ ନପୁଂସକ ଲୋକ ଶୁଣିଲା। ସେ ସମୟରେ ରାଜା ବିନ୍ୟାମିନ୍ ଦ୍ୱାରରେ ଉପବିଷ୍ଟ ଥିଲା। ଏବଦ୍ମେଲକ ରାଜଗୃହରୁ ବାହାରି ରାଜାକୁ କହିଲା, ଏ ଆମ୍ଭର ପ୍ରଭୁ ମହାରାଜ, ଏହି ଲୋକମାନେ ଜିରିମିଅ ଭବିଷ୍ୟତ ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି, ସେମାନେ ତାଙ୍କୁ କୂପରେ ପକାଇଅଛନ୍ତି। ସେ ଯେଉଁଠାରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସେଠାରେ ସେ ମଲାପରି ଅଛନ୍ତି, କାରଣ ନଗରରେ ଆଉ ରୁଟି ନାହିଁ। ସେତେବେଳେ ରାଜା କୁଶୀୟ ଏବଦ୍ମେଲକକୁ ଆଜ୍ଞା କଲା, ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗରେ ନେଇ ଜିରିମିଅ ଭବିଷ୍ୟତ ବକ୍ତା ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣ। ତହିଁରେ ଏବଦ୍ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଯାଇ ଭଣ୍ଡାରର ତଳରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ନେଲା, ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଜିରିମିଅଙ୍କୁ ଦେଲା। ପୁଣି କୁଶୀୟ ଏବଦ୍ମେଲକ ଜିରିମିଅଙ୍କୁ କହିଲା, ସେହି ପୁରୁଣା ତ୍ୟକ୍ତବସ୍ତ୍ର ଓ ଚିରାକନା ଆପଣ କକ୍ଷମୂଳରେ ରଜୁ ତଳେ ଦିଅ। ତହିଁରେ ଜିରିମିଅ ସେପରି କଲେ, ତହୁଁ ସେମାନେ ରଜୁ ଧରି ଟାଣି ଜିରିମିଅଙ୍କୁ କୂପରୁ ବାହାର କରି ଆଣିଲେ। ପୁଣି ଜିରିମିଅ ପ୍ରହରୀ ପ୍ରାଙ୍ଗଣରେ ରହିଲେ। ସିଦ୍ଦିକୀୟଙ୍କୁ ଜିରିମିଅଙ୍କ ଚେତାବନୀ ଏଥି ଉତ୍ତାରେ ସିଦ୍ଦିକୀୟ ରାଜା ଲୋକ ପଠାଇ ଜିରିମିଅ ଭବିଷ୍ୟତ ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା, ଆଉ ରାଜା ଜିରିମିଅଙ୍କୁ କହିଲା, ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି, ତୁମ୍ଭେ ମୋଠାରୁ କିଛି ଗୋପନ କରିବ ନାହିଁ। ତେବେ ଜିରିମିଅ ସିଦ୍ଦିକୀୟକୁ କହିଲେ, ମୁଁ ଯଦି ଆପଣଙ୍କୁ ତାହା ଜଣାଇବି ତେବେ ଆପଣ କି ମୋତେ ନିଶ୍ଚୟ ବଧ କରିବେ ନାହିଁ, ଆଉ ମୁଁ ଯଦି ଆପଣଙ୍କୁ ପରାମର୍ଶ ଦେବି ତେବେ ଆପଣ ମୋ କଥା ଶୁଣିବେ ନାହିଁ। ତହିଁରେ ସିଦ୍ଦିକୀୟ ରାଜା ଗୋପନରେ ଜିରିମିଅଙ୍କ ନିକଟରେ ଶପଥ କରି କହିଲା, ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଶପଥ, ମୁଁ ତୁମ୍ଭକୁ ବଧ କରିବି ନାହିଁ, କିଓବା ତୁମ୍ଭ ପ୍ରାଣନାଶର ଚେଷ୍ଟାକାରୀ ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ। ସେତେବେଳେ ଜିରିମିଅ ସିଦ୍ଦିକୀୟକୁ କହିଲେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ତେବେ ତୁମ୍ଭର ପ୍ରାଣ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ, ପୁଣି ତୁମ୍ଭେ ଓ ତୁମ୍ଭ ପରିବାର ବଞ୍ଚିବ। ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ ତେବେ ଏହି ନଗର କଲଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ଏଥିରେ ସିଦ୍ଦିକୀୟ ରାଜା ଜିରିମିଅଙ୍କୁ କହିଲା, ଯେଉଁ ଜିହୁଦୀ ଲୋକମାନେ କଲଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି ସେମାନଙ୍କୁ ମୁଁ ଭୟ କରୁଅଛି, କେଜାଣି ଲୋକେ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ ଆଉ ସେମାନେ ମୋତେ ପରିହାସ କରିବେ। ମାତ୍ର ଜିରିମିଅ କହିଲେ, ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ, ବିନୟ କରୁଅଛି, ମୋ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ, ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ବଞ୍ଚିବ। ମାତ୍ର ଯଦି ଆପଣ ବାହାରି ଯିବା ପାଇଁ ଅସମତ ହୁଅନ୍ତି ତେବେ ସଦାପ୍ରଭୁ ଯେଉଁ କଥା ମୋତେ ଜଣାଇଅଛନ୍ତି ତାହା ଏହି, ଦେଖନ୍ତୁ, ଯେତେ ସ୍ତ୍ରୀ ଲୋକ ଜିହୁଦାର ରାଜଗୃହରେ ଅବଶିଷ୍ଟ ଅଛନ୍ତି ସେମାନେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ସେହି ସ୍ତ୍ରୀମାନେ କହିବେ, ତୁମ୍ଭର ସୁହୃଦମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି, ଆଉ ଏବେ ତୁମ୍ଭର ପାଦ ପଙ୍କରେ ମଗ୍ନ ହେବାରୁ ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି। ପୁଣି ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲଦୀୟମାନଙ୍କ ନିକଟକୁ ଆଣିବେ, ଆଉ ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ, ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ। ଏଥିରେ ସିଦ୍ଦିକୀୟ ଜିରିମିୟଙ୍କୁ କହିଲା, ଏସବୁ କଥା କେହି ନ ଜାଣୁ, ତହିଁରେ ତୁମ୍ଭେ ମରିବ ନାହିଁ। ମାତ୍ର ମୁଁ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିଅଛି ବୋଲି ଯଦି ଅଧିପତିମାନେ ଶୁଣନ୍ତି ଓ ତୁମ୍ଭ ନିକଟକୁ ଆସି କହନ୍ତି, ତୁମ୍ଭେ ରାଜାଙ୍କୁ କି କି କଥା କହିଅଛ ତାହା ଆମ୍ଭମାନଙ୍କୁ ଜଣାଅ। ସେ କଥା ମଧ୍ୟ ରାଜା ତୁମ୍ଭକୁ ଯାହା କହିଅଛନ୍ତି ତାହା ଆମ୍ଭମାନଙ୍କଠାରୁ ଗୋପନ ନ କର, ତହିଁରେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ। ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ମୋତେ ଜୋନାଥନ ଗୃହରେ ମରିବା ପାଇଁ ରାଜା ଯେପରି ଫେରି ନ ପଠାନ୍ତି, ଏଥିପାଇଁ ମୁଁ ତାଙ୍କ ଛାମୁରେ ନିବେଦନ କଲି। ଏଥି ଉତ୍ତାରେ ଅଧିପତି ସମସ୍ତେ ଜିରିମିୟଙ୍କ ନିକଟକୁ ଆସି ତାଙ୍କୁ ପଚାରିଲେ, ତହିଁରେ ସେ ରାଜାଙ୍କ ଆଜ୍ଞାନୁସାରେ ଏହିସବୁ କଥା ସେମାନଙ୍କୁ ଜଣାଇଲେ। ତହୁଁ ସେମାନେ ତାଙ୍କ ସଙ୍ଗେ କଥା କହିବାର ତ୍ୟାଗ କଲେ, କାରଣ କଥା ପ୍ରକାଶ ପାଇଲେ ନାହିଁ। ତହିଁରେ ଜିରୁସାଲାମର ପରାଜୟ ଦିନ ପର୍ଯ୍ୟନ୍ତ ଜିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ। ତହିଁରେ ଜିରୁସାଲାମର ପରାଜୟ ଦିନ ପର୍ଯ୍ୟନ୍ତ ଜିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।